மல்லநாமசனேர்நுணாங் நரவரஹ ஸ்திரீணாங் ஸ்மரோ மூர்த்திமான். மல்லநாமசனேர்நுணாங் நரவரஹ ஸ்திரீணாங் ஸ்மரோ மூர்த்திமான். மல்லநாம் மல்லநாம் மாதிரி ஜெத்த மல்ல சூ அந்த சூ சேட்டி அசனி தங்கு அசனி மாதிரி ருதிர பழைய துசந்தி மாதிரி பாட பர்வத பழைய பகவான் மல்லநாம் அசனி நுணாங் நரவர மனுஷ மாதிரி அந்த தங்கு துசந்தி பகவான் நரவர சிஷ்ட நரவழி ஸ்திரீணாங் ஸ்மர மூர்த்திமான் ஸ்திரீ மாதிரி அந்த பகவான் தேக்கி சாட்சாத் ஸ்மர கே ଶୃଙ୍ଗାର ରସର ମୂର୍ତ୍ତିମତ ବିଗ୍ରହ କନ୍ଦର୍ପ ଭଳି ଦିଶୁଛନ୍ତି କନ୍ଦର୍ପ ଭଳି ଦିଶୁଛନ୍ତି ଗୋପାନାଙ୍ଗ ସ୍ୱଜନ ଗୋପମାନଙ୍କ ପାଇଁ ସେମାନେ ସ୍ୱଜନ ଏଠି ମଲ୍ଲନାମ ଅସନ୍ଧି ମାନେ ମଲ୍ଲ ମଲ୍ଲମାନେ କୃଷ୍ଣଙ୍କୁ ଦେଖିକରି ଯେଉଁ ଭାବୁଛନ୍ତି ଇଏ ଗୋଟେ ପାହାଡ଼ ଭଳିଆ ଇଏ ଗୋଟେ ବିରାଟ ବଡ଼ ମଲ୍ଲ ଭଳିଆ ଏଇଟା ରୌଦ୍ର ରସ ନୁଣାଙ୍ଗ ନରବର ମନୁଷ୍ୟମାନେ ତାଙ୍କୁ ଦେଖୁଛନ୍ତି ଶ୍ରେଷ୍ଠ ନର ଶ୍ରେଷ୍ଠ ତେଣୁ ଏଠି ବିସ୍ମୟ ବା ଅଦ୍ଭୁତ ରସ ସ୍ତ୍ରୀଣାଙ୍ଗ ସ୍ମର ମୂର୍ତ୍ତିମା ଏଠି ଶୃଙ୍ଗାର ରସ ରହୁଛି ଗୋପାନାଙ୍ଗ ସ୍ୱଜନ ଗୋପାମାନେ ଗୋପମାନେ ଦେଖୁଛନ୍ତି ତାଙ୍କର ନିଜର ଜନ ଭଳି ତେଣୁ ଏଠି ସଖ୍ୟ ରସ ଏବଂ ହାସ୍ୟ ରସ ମଧ୍ୟ ମିଶିକି ରହୁଛି ଅସତାଙ୍ଗ କ୍ଷିତିପୂଜା ଯେଉଁମାନେ ଅସତ ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି ଅସତ ବ୍ୟକ୍ତି ସେମାନଙ୍କ ପାଇଁ ଭଗବାନ କିଭଳି ଦୁଶନ୍ତି ନା କ୍ଷିତିପୂଜା ଶାସ୍ତା କ୍ଷିତି ମାନେ ଭୂମିର ଯିଏ ରକ୍ଷାକର୍ତ୍ତା ଶାସ୍ତ୍ରୀୟ ଶାସ୍ତି ପ୍ରଦାନକାରୀ ଭଳି ତାଙ୍କୁ ଦୁଶନ୍ତି ତେଣୁ ଏଠି ବୀରରସ ସେମାନେ ଆସ୍ୱାଦନ କରୁଛନ୍ତି ସ୍ୱପିତ୍ର ଶିଶୁ ତାଙ୍କର ପିତା ଯେଉଁ ଅଛନ୍ତି ନନ୍ଦ ମହାରାଜ ଅନ୍ୟମାନେ ସବୁ ସେମାନେ ତାଙ୍କୁ ଦେଖୁଛନ୍ତି ଶିଶୁ ଛୋଟ ପିଲାଟା 11 ବର୍ଷର ପିଲା ଏଠି 2ଟା ରସ ରହୁଛି ବାତ୍ସଲ୍ୟ ରସ ଏବଂ କରୁଣ ରସ ମୃତ୍ୟୁର ଭୋଜପତି କଂସ ସେ ଯେଉଁ ଇଏରେ ବସିଛନ୍ତି ଉଚ୍ଚ ସିଂହାସନ ହେଇଛି ସେଠି ସେଠି ଯେଉଁ ବସିଛନ୍ତି ସେଇଟାକୁ କୃଷ୍ଣ ଯେତେବେଳେ କୃଷ୍ଣଙ୍କୁ ଯେତେବେଳେ ଦେଖୁଛନ୍ତି ସେ ତାଙ୍କୁ ସେ ଲାଗୁଛନ୍ତି ମୃତ୍ୟୁ ମୋର ମୃତ୍ୟୁ ଆସି ପହଞ୍ଚିଗଲା 19 ବର୍ଷ ତଳେ ଆକାଶବାଣୀ ହେଇଥିଲା ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯାହା ହବ ସେ ଅଭୁତ ଆଙ୍କର ଅଷ୍ଟମ ଗର୍ଭ ତୋର ମୃତ୍ୟୁ ତେଣୁ ତାଙ୍କୁ ଦେଖିକି ମୃତ୍ୟୁ ସାକ୍ଷାତ ମୃତ୍ୟୁ ଭଳିଆ ତାଙ୍କୁ ଲାଗୁଛି ଏଇଟା ଭୟାନକ ରସ ସେ ଆସ୍ୱାଦନ କରୁଛନ୍ତି ବିରାଟ ଅଭିଦୁଷାଙ୍ଗ ଅଭିଦୁଷାଙ୍ଗ କହିଲେ ଜଣେ ବୁଦ୍ଧିହୀନ ବ୍ୟକ୍ତି ବିଦୁଷାଙ୍ଗ ନୁହଁ ଯେଉଁମାନେ ବୁଦ୍ଧିହୀନ ବ୍ୟକ୍ତି ସେମାନେ ଭଗବାନଙ୍କର ବିରାଟ ଏଇଟାକୁ ଦେଖିକି ତାଙ୍କୁ ଲାଗୁଛି ତାଙ୍କୁ ବିରାଟ ଭଳି ରହୁଛନ୍ତି ବିଭତ୍ସ ରୂପ ଏଇଟା ବିଭତ୍ସ ରସ ତତ୍ତ୍ୱଙ୍କରଂ ଯୋଗୀ ନାମ ଯେଉଁମାନେ ଯୋଗୀମାନେ ଅଛନ୍ତି ସେମାନଙ୍କର ସେମାନଙ୍କୁ ଦୁଶନ୍ତି କି ଇଏ ହେଉଛନ୍ତି ଶ୍ରେଷ୍ଠ ତତ୍ତ୍ୱ ତତ୍ତ୍ୱପରମ ଯୋଗୀ ନାମ ଏଠି ଶାନ୍ତ ରସ ଏଠି ବୃଷ୍ଣାଙ୍ଗ ପର ଦେବତେତି ବୃଷ୍ଣୀ ବଂଶରେ ଯେଉଁମାନେ ଅଛନ୍ତି ବସୁଦେବ ଦେବକୀ ଏମାନେ ତ ସବୁ ବନ୍ଦୀ ହେଇକି ରହିଛନ୍ତି ଅକ୍ରୂର ଅନ୍ୟାନ୍ୟ ସବୁ ବୃଷ୍ଣୀ ବଂଶର ଯେଉଁମାନେ ଅଛନ୍ତି ଏମାନେ ତାଙ୍କୁ ଦେଖିକି ଭାବୁଛନ୍ତି ଇଏ ହେଉଛନ୍ତି ଶ୍ରେଷ୍ଠ ଦେବତା ଏଠି ଦାସ୍ୟ ରସ ସେମାନେ ଆସ୍ୱାଦନ କରୁଛନ୍ତି ତେଣୁ ବିଦିତ ରଙ୍ଗ ଗତ ସାଗ୍ରଜ ତେଣୁ ଭଗବାନ ଯେତେବେଳେ ଏଠିକି ପ୍ରବେଶ କରୁଛନ୍ତି ମଥୁରାକୁ ଅକ୍ରୂର ଆଣିକି ଆସିଛନ୍ତି ସେଦିନ ମଥୁରା ନଗରୀରେ ଯେଉଁଠି ଇଏ ହେଉଛି ମଥୁରା ନଗରୀରେ ଯେଉଁଠି ଆରମ୍ଭ ହେଉଛି ସେଇଠି ସେ ଉପବନରେ ବାସ କରିଛନ୍ତି ରହିଛନ୍ତି ରାତିରେ, ତା ପରଦିନ ସକାଳେ ଯେତେବେଳେ ଯାଇଛନ୍ତି ଦେଖିବା ପାଇଁ ମଥୁରା ନଗରୀ ବୁଲିବା ପାଇଁ, ପ୍ରଥମେ ଗୋଟେ ଆସିଛି କିଏ ରଜକ ଧୋବା ଧୋବା ଲୁଙ୍କାପଟେ ନେଇକି ଯାଉଛି। ଭଗବାନ ତ ଆଉ ଏତେ ବସ୍ତ୍ର ପିନ୍ଧିନାହାନ୍ତି, ରାଜା ରାଜବସ୍ତ୍ର ଇତ୍ୟାଦି ଯେମିତି ରହିଛି, ଏମିତି ତମର ସବୁ ପାଟ ଶାଢ଼ୀ ଅଛି, ଏସବୁ ସେମିତି ସବୁ ପାଟ ବସ୍ତ୍ର ସେମାନେ ସବୁ ଇଏ କରୁଛନ୍ତି। ତେଣୁ ସେ ଭଗବାନ ତାଙ୍କର ସାଙ୍ଗମାନଙ୍କର ଇଚ୍ଛା ହେଲା ଯେ ସେ ସବୁ ବସ୍ତ୍ର ପିନ୍ଧିବେ। ତେଣୁ ତାଙ୍କୁ ଯେତେବେଳେ ମାଗିଲେ କିଛି ବସ୍ତ୍ର ଆମକୁ ଦିଅ, ସେ ବହୁତ ପ୍ରକାର ଅପମାନ ସୁଯୋଗ କଥା କହିବାରୁ ଭଗବାନ ତାକୁ ଗୋଟିଏ ଚାପୁଡ଼ା ମାରିଲେ ଯେ ତାର ମୃତ୍ୟୁ ବରଣ କଲା। ଭଗବାନ ସେସବୁ ବସ୍ତ୍ର ପିନ୍ଧିଲେ, ପିନ୍ଧିକିରି ଗଲାବେଳେ ବସ୍ତ୍ର ସମାନ ହଉନି କାହାକୁ କେଉଁଟା ଏଠି। ତେଣୁ ଗୋଟେ ଦର୍ଜି ପାଖକୁ ଗଲେ, ଦର୍ଜି ଯେ ଭଗବାନଙ୍କ ଭକ୍ତ ଥିଲା, ତେଣୁ ସିଏ ବହୁତ ପ୍ରେମ ସହକାରେ ଭଗବାନଙ୍କର ସବୁ ସମସ୍ତଙ୍କର ସାଙ୍ଗମାନଙ୍କର ସବୁ ତାଙ୍କ ସବୁ ଅନ୍ୟମାନେ ସବୁ ଥିଲେ ଆସିଷ୍ଟାଣ୍ଟ, ତାଙ୍କୁ ସବୁ ଦେଇକିରି ସବୁ ସାଙ୍ଗେ ସାଙ୍ଗେ ଭଗବାନ ବସ୍ତ୍ର ପରିଧାନ କଲେ। ତାପରେ ଭଗବାନ ଯାଉଛନ୍ତି ଫୁଲମାଳ, ଗୋଟେ ଯିଏ ଫୁଲ ଦେଉଛି ଭଗବାନଙ୍କୁ, କଂସକୁ ଯିଏ ଦେଉଛି, ସେ ଘରେ ପଶିକିରି ତାଙ୍କ ଫୁଲ ମାଗିଲେ, ଫୁଲ ଆମକୁ ଦିଅ ଫୁଲମାଳ। ତେଣୁ ତାଙ୍କର ବହୁତ ଫୁଲମାଳ ଥିଲା, ସେସବୁ ସବୁ ଭଗବାନଙ୍କୁ ଭଗବାନ କୃଷ୍ଣ ବଳରାମ ତାଙ୍କର ସଖାମାନଙ୍କୁ ସବୁ ଫୁଲମାଳ ପିନ୍ଧେଇକି ବହୁତ କୃତ୍ୟ କୃତ୍ୟ ହେଇଗଲେ ସବୁ, ବହୁତ ଆନନ୍ଦ ଫୁଲ ଭଗବାନ ତାଙ୍କୁ ସବୁ ସବୁ ମୁକ୍ତି ପ୍ରଦାନ କରିଛନ୍ତି ସବୁ ଦର୍ଜିକି। ତାପରେ ସେ ଫୁଲମାଳ ଯିଏ ଅର୍ପଣ କଲେ, ତାପରେ ଆସିଲେ କିଏ କୁବୁଜା, କୁବୁଜା ଯିଏ କି ତୃତୀୟ ଯୁଗରେ ଥିଲା ସୁପର୍ଣ୍ଣଖା, ସେ ଭଗବାନଙ୍କର ରୂପ ଦେଖି ମୋହିତ ହେଇଥିଲା, ତେଣୁ ଭଗବାନ ତାର ନାକ କାନ କାଟିଦେଇଥିଲେ। ତେଣୁ ବର୍ତ୍ତମାନ ସେ କୁବୁଜା ହେଇକି ଜନ୍ମ ହେଇଛି, ତେଣୁ ସେ ସେଇ ସୁପର୍ଣ୍ଣଖା ଯିଏ ଥିଲା ଦ୍ୱାପର ଯୁଗରେ, ତ୍ରେତା ଯୁଗରେ, ସେ ଦ୍ୱାପର ଯୁଗରେ ସୁପର୍ଣ୍ଣଖା ଯିଏ ସେ ହେଇଛନ୍ତି ଅଷ୍ଟପକ ଇଏ ମାନେ କୁବୁଜା। ତେଣୁ ଭଗବାନ ତାକୁ ଦେଖିକିରି ସେ ନେଇକି ଯାଉଛି ଚନ୍ଦନ ଚନ୍ଦନ ଇତ୍ୟାଦି କଂସକୁ ଲଗାଇବା ପାଇଁ, ତେଣୁ ଭଗବାନ ସେଠି ଚନ୍ଦନ ପରିହାର ଗ୍ରହଣ କରିବା ପାଇଁ ଯେତେବେଳେ ଆଗ୍ରହ ପ୍ରକାଶ କଲେ, ତେଣୁ ସେ କୁବୁଜା ତାଙ୍କୁ ବହୁତ ସୁନ୍ଦର ଭାବରେ ଚନ୍ଦନରେ ତାଙ୍କର ଅଙ୍ଗରାଗ କଲା। ତେଣୁ ଭଗବାନ ତାପରେ ଖୁସି ହେଇକିରି ତାକୁ ତାର ଗୋଡ଼ ହାତରେ ଗୋଡ଼ ପକାଇକିରି ହାତକୁ ପିଠି ପାଖରେ ହାତଟା ଦେଇକିରି ଆଉ ଗୋଟେ ହାତରେ ତାର ଉଠ ଜିଭକୁ ଧରିକି ଟେକିଦେଲେ ଯେ ସାଙ୍ଗେ ସାଙ୍ଗେ ସେ ସର୍ଜରୀ ହେଇଗଲା ସେଠି ହାତ ସୁନ୍ଦରୀ ଡାକିଲେ। ତେଣୁ ସେ ଭଗବାନ ପ୍ରତି ବହୁତ ପ୍ରେମ ସହକାରେ ଆଉ ସେ ସାଙ୍ଗେ ସାଙ୍ଗେ ତାଙ୍କର ଇଏକୁ ଧରିକି ଉତ୍ତରିକି ଧରିକି ତାଙ୍କୁ ଟାଣିକି କହୁଛି ଯିବା ଆମର ଘରକୁ ଯିବ, ଆସନ୍ତୁ ବର୍ତ୍ତମାନ ଆଉ ମୁଁ ଆପଣଙ୍କୁ ଛାଡ଼ିବିନି। ଭଗବାନ ତାଠୁ ବିଦାୟ ନେଇକିରି ପୁଣି ଯେତେବେଳେ ଯାଇ ପହଞ୍ଚନ୍ତି ଯେଉଁମାନେ ଇଏ ନଗରରେ ଯେଉଁ ଦେଖୁଛନ୍ତି ମଥୁରା ନଗରରେ ସବୁ ସବୁ ହାଲା ହେଇଯାଇଛି, ସବୁ ଭଗବାନ ଆସିଛନ୍ତି ବୋଲି, ଯାହାଙ୍କ ବିଷୟରେ ସେମାନେ ଦୀର୍ଘ 20 ବର୍ଷ ଧରିକି ଅପେକ୍ଷା କରିଛନ୍ତି କେବେ କୃଷ୍ଣ ଆସିବେ। 11 ବର୍ଷ ପୂର୍ବରୁ ତାଙ୍କର ଆହୁରି 8ଟା ଗର୍ଭ ହେଇନି ଭଗବାନଙ୍କର ଦେବକୀଙ୍କର। ତେଣୁ ସେମାନେ ସବୁ ଦେଖିକିରି ଭଗବାନଙ୍କର ରୂପ ଏସବୁ ଦେଖିକିରି ବହୁତ ମୁଗ୍ଧ ହେଇଯାଉଛନ୍ତି ମଥୁରାବାସୀମାନେ। ସେଦିନ ସବୁ ଆସିଲେ, ତା ପରଦିନ ଧନୁ ଯାତ୍ରା ହେଇଛି, ଧନୁ ଶିବଧନୁ, ସେଇଦିନ ଶିବଧନୁ ଭାଙ୍ଗି ଦେଇଛନ୍ତି। ସେଇଦିନ ଯାଇକି ଯେତେବେଳେ ଶିବଧନୁ ଇଏ ହେଉଥିଲା ସେଠି ପଶିକିରି ଶିବଙ୍କର ଧନୁଟା ଭାଙ୍ଗି ଦେଇକିରି, ତାପରେ ସେ ଶିବଧନୁ ଦୁଇଟା ଧରିକିରି ସବୁ ଯିଏ ତାଙ୍କ ବିରୁଦ୍ଧରେ ଇଏ କରିବା ପାଇଁ ଆସିଛନ୍ତି ତାଙ୍କୁ ସବୁ ମାରିକିରି ଏସବୁ ଇଏ କରିଦେଇଛନ୍ତି। ତେଣୁ କଂସ ଯେତେବେଳେ କଥା ଖବର ସବୁ ଶୁଣିଲା, ଧନୁ ଯଜ୍ଞ କରିଥିଲା, ଶିବଙ୍କର ଧନୁକୁ ଭାଙ୍ଗିଦେଲା, ଏତେ ସୈନ୍ୟ ସବୁ ରଖିଥିଲେ ହେଲେ ବି କିଛି ହେଲାନି, ସମୟରେ ଗଲେ, ତେଣୁ ରାତିରେ ସେ ଆଉ ଶୋଇପାରିନି। ତାପର ଦିନ ସକାଳେ ସେ ବ୍ୟବସ୍ଥା କରାହେଇଛି, ସେ ଯେଉଁ ରଙ୍ଗମଞ୍ଚ ଯେଉଁ ସାଗ୍ରତ ରଙ୍ଗ ସାଗ୍ରଜ ରଙ୍ଗଗତ ସାଗ୍ରଜ ରଙ୍ଗମଞ୍ଚକୁ ଯେଉଁଟା ହେଇଛି ବ୍ୟବସ୍ଥା, ସାମ୍ନାରେ ରଖାହେଇଛି କୁବଳିଆ ହାତୀକୁ ରଖାହେଇଛି, ତାକୁ ସବୁ ମଦ୍ୟ ଇତ୍ୟାଦି ଦେଇକିରି ତ ମତୁଆ ଲଗାଇ ରଖାହେଇଛି। ତେଣୁ ଭଗବାନ ଯେତେବେଳେ ଯାଇ ପହଞ୍ଚନ୍ତି, ତେଣୁ ସେଠି ହାତୀ ଆଉ ବାଟ ଛାଡ଼ୁନି, ତେଣୁ ଭଗବାନ ତାପରେ ତାକୁ ହାତୀକି ମାରିଛନ୍ତି। ମାରିକିରି 10,000 ହାତୀର ବଳ ଥିଲା ତା'ର, ତେଣୁ ତାକୁ ମାରିକିରି ତା'ର ଦୁଇଟା ଯେଉଁ ଦାନ୍ତ ଅଛି ରଙ୍ଗଗତ ସାଗ୍ରଜ ଦୁଇ ଭାଇ ଦାନ୍ତ ଦେଇକିରି ଯେତେବେଳେ ଆସି ପହଞ୍ଚନ୍ତି, ସେତେବେଳେ ଏଇଭଳି ଭାବରେ କିଏ କେଉଁଭଳି ଭାବରେ ଭଗବାନ ହେଉଛନ୍ତି ସବୁ ରସର ଆଧାର, ରସ ବହି ସହ ତେଣୁ ସମୁଦାୟ 12 ରସ ଯେଉଁ ଅଛି, ଏ 12 ରସରେ ଏଇ 10 ବିଷୟରେ ବର୍ଣ୍ଣନା କରାଗଲା, ଆଉ ସେଇ 10 12 ଯାକ ରସ ରହିଛି। ଦାସ୍ୟ ରସରେ ସଖ୍ୟ ରସରେ ହାସ୍ୟ ରସଟା ରହିଛି, ଏବଂ ବାସ୍ୟ ରସରେ କରୁଣ ରସ ବି ରହିଛି। ଏମିତି ହେଇକିରି 12 ରସର ତାଙ୍କୁ କିଏ କେଉଁଭଳି ଭାବରେ ଦେଖୁଛି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାଇ ଗୌର ପ୍ରମାନନ୍ଦେ।